26 ମଶା ଏବଂ ଏଲିୟ ଦୁହେଁ ଈଶ୍ୱରଙ୍କ ଭାବବାଦୀ ଥିଲେ। ଯୀଶୁଙ୍କ ଜନ୍ମର ଅନେକ ବର୍ଷ ପୂର୍ବେ ସେମାନେ ଜଗତରେ ଥିଲେ। ଦିନେ ଏହି ଦୁଇ ଜଣ ଗୋଟିଏ ପର୍ବତ ଶିଖରେ ଯୀଶୁଙ୍କୁ ଭେଟିଲେ। ଏହି ତିନି ଜଣ ଉଜ୍ଜଳ ଦେଖାଗଲେ। ଯୀଶୁଙ୍କ ମୃତ୍ୟୁ ନିକଟ ସେ ଜାଣିଥିଲେ। ଏ ବିଷୟ ମଶା ଓ ଏଲିୟଙ୍କ ସହ ଆଲୋଚନା କରୁଥିଲେ। ଯୀଶୁଙ୍କର ତିନି ଜଣ ବନ୍ଧୁ ଏହିସବୁ କଥାଭାଷା ଶୁଣିଥିଲେ। ପରେ ମେଘ ସେମାନଙ୍କ ଚାରିଆଡ଼େ ଘେରିଥିଲା। ସେ ମେଘ ମଧ୍ୟରୁ ଈଶ୍ୱରଙ୍କ ବାଣୀ କହିବାର ସେମାନେ ଶୁଣିଲେ। ଏ ଆମ୍ଭର ପୁତ୍ର, ଏହାଙ୍କ ବାଣୀ ଶୁଣ। ଏହାପରେ ସେମାନେ କେବଳ ଯୀଶୁଙ୍କୁ ଦେଖିଲେ।